ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ଦେଶ ବିକାଶ କ୍ଷେତ୍ରରେ ମହିଳାମାନଙ୍କ ଅଭୂତପୂର୍ବ ଯୋଗଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା। ଟେଲିଭିଜନ ଓ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତା ବୃଦ୍ଧି ଉଦ୍ଦେଶ୍ୟରେ ଜାରି ହେଲା ଟେଲି ଯୋଗାଯୋଗ ଆଇନ 2026 ଚିଠା ନିୟମ। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧି 15 ମିନିଟ୍ ବୃଦ୍ଧି। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ର ଆଜିଠାରୁ ଆରମ୍ଭ ହେବ 10ମ ସଂସ୍କରଣ। ମୁଖ୍ୟ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆର୍ଥିକ ଅନ୍ତର୍ଭୁକ୍ତି ଓ ଉଦ୍ୟୋଗିତାରୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ୱଚ୍ଛତା, ଆବାସ, କ୍ରୀଡ଼ା, ବିଜ୍ଞାନ ଏବଂ ପ୍ରଶାସନ ସବୁ କ୍ଷେତ୍ରରେ ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମହିଳାମାନଙ୍କ ଯୋଗଦାନ ବୃଦ୍ଧି ପାଉଥିବା ଏବଂ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଭଳି ବିକଶିତ କ୍ଷେତ୍ରରେ ସୃଷ୍ଟି ହୋଇଥିବା ସୁଯୋଗ ଦେଶର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି। ଗତ 12 ବର୍ଷରେ ଏନ୍ଡିଏ ସରକାର ବିଭିନ୍ନ କ୍ଷେତ୍ରରେ ମହିଳାକୈନ୍ଦ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ଶ୍ରୀ ମୋଦି କହିଛନ୍ତି ସରକାର ସକ୍ରିୟ ଭାବେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସମର୍ଥନ କରିବା ଫଳରେ ମହିଳାମାନେ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ମହିଳାମାନଙ୍କୁ ସମାନ ସୁଯୋଗ ପ୍ରଦାନ କରି ସଶକ୍ତ କରିବା କ୍ଷେତ୍ରରେ ଏବଂ ଦେଶ ଗଠନରେ ସେମାନଙ୍କ ସଶକ୍ତ ଯୋଗଦାନକୁ ନିଶ୍ଚିତ କରିବା କ୍ଷେତ୍ରରେ ସରକାର ଉଦ୍ୟମ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ବିଜ୍ଞାନ, ମହାକାଶ ଏବଂ ନବସୃଜନ କ୍ଷେତ୍ରରେ ଭାରତୀୟ ନାରୀଶକ୍ତିଙ୍କ ସଫଳତା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି।
आज भारत विमेन लेड डेवलपमेंट की राह पर चल पड़ा।
हमारी सरकार ने महिलाओं के लिए सारे रास्ते खोल दिए।
हमने करोड़ों महिलाओं के लिए शौचालय बनवाकर उनका सम्मान बढ़ाया। हमने उज्ज्वला सिलेंडर देकर उन्हें धुएं जैसी तकलीफों से भी बचाया।
3 करोड़ महिलाओं को लखपति दीदी बनाने का जो संकल्प किया था वो पूरा हो चुका है।
ଏକ ସଂସ୍କୃତ ଶ୍ଳୋକର ଅବତାରଣା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ନିର୍ମାଣରେ ନାରୀଶକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଦେଶର ମାତୃଶକ୍ତି ଭଉଣୀ ଓ ଝିଅମାନେ ସେମାନଙ୍କର ଅସାଧାରଣ ପ୍ରତିଭା ଓ ସାମର୍ଥ୍ୟ ବଳରେ ପ୍ରତ୍ୟେକ କ୍ଷେତ୍ରରେ ଦେଶର ଶୌର୍ଯ୍ୟ ବୃଦ୍ଧି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଟେଲି ଯୋଗାଯୋଗ ଆଇନ 2026 ଚିଠା ପ୍ରସ୍ତାବ ଜାରି କରିଛି। ଏହି ଚିଠା ପ୍ରସ୍ତାବରେ ଟେଲିଭିଜନ, ରେଡିଓ ଏବଂ ଏ ସମ୍ପର୍କିତ ସେବାଗୁଡ଼ିକର ପ୍ରସଙ୍ଗରେ ଲୋକଙ୍କ ମତାମତ ଗ୍ରହଣ କରାଯିବ। ଚିଠା ନିୟମରେ 1885 ଟେଲିଗ୍ରାଫ ଆଇନ ଏବଂ 2023 ପ୍ରଣୟନ ହୋଇଥିବା ଟେଲି ଯୋଗାଯୋଗ ନିୟମରେ କେତେକ ପରିବର୍ତ୍ତନ କରାଯାଇଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଟେଲିଭିଜନ ଏବଂ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ କେତେକ ନିୟମରେ ସରଳୀକରଣ କରାଯାଇଛି। ଟେଲି ଯୋଗାଯୋଗ ଆଇନର ବିଭିନ୍ନ ବିଷୟକୁ ଗୋଟିଏ ନିୟାମକ ଢାଞ୍ଚାରେ ସ୍ଥାନିତ କରିବା ଉଦ୍ଦେଶ୍ୟରେ ଏହି ଚିଠା ପ୍ରସ୍ତାବ ଅଣାଯାଇଛି। ସୂଚନା ଅନୁଯାୟୀ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୱେବ୍ସାଇଟ୍ରେ ଚିଠା ନିୟମ ପ୍ରକାଶିତ ହୋଇଛି ଏବଂ ଏ କ୍ଷେତ୍ରରେ ଚଳିତ ମାସ 27 ସୁଦ୍ଧା ମତାମତ ଓ ପ୍ରସ୍ତାବ ଗ୍ରହଣ କରାଯିବ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧିକୁ 15 ମିନିଟ୍ ବୃଦ୍ଧି କରିଛନ୍ତି। ପରୀକ୍ଷା ଅବଧି 180 ମିନିଟ୍ରୁ 195 ମିନିଟ୍କୁ ବୃଦ୍ଧି କରାଯାଇଛି। ଚଳିତ ମାସ 21 ହେବାକୁ ଥିବା ପୁନଃ ପରୀକ୍ଷା ଅପରାହ୍ନ 2-5 ପରିବର୍ତ୍ତେ ଅପରାହ୍ନ 5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅତିରିକ୍ତ 15 ମିନିଟ୍ ସମୟରେ ପରୀକ୍ଷା ସମ୍ବନ୍ଧୀୟ କାର୍ଯ୍ୟ କରାଯିବ। ଗତ କିଛି ବର୍ଷ ହେବ ପରୀକ୍ଷାର୍ଥୀଙ୍କଠାରୁ ମିଳିଥିବା ମତାମତ ଆଧାରରେ ସମୟ ବୃଦ୍ଧି ଲାଗି ନିଷ୍ପତ୍ତି ନିଆଯାଇଛି। ଏନ୍ଟିଏ ପକ୍ଷରୁ ନିଟ୍ ୟୁଜି ପରୀକ୍ଷା ସ୍ୱଚ୍ଛ ଢଙ୍ଗରେ କରାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ରଫ୍ କାର୍ଯ୍ୟ ପାଇଁ ପ୍ରଶ୍ନପତ୍ରରେ ପୂର୍ବରୁ 2 ଫର୍ଦ୍ଦ କାଗଜ ଦିଆଯାଉଥିବା ବେଳେ ଏଣିକି 4 ଫର୍ଦ୍ଦ କାଗଜ ଦିଆଯିବ, ଫଳରେ ପରୀକ୍ଷାର୍ଥୀମାନେ ହିସାବ ଓ ଡାଇଗ୍ରାମ ଅଙ୍କନ ପାଇଁ ସୁବିଧା ପାଇବେ। ବିଶେଷକରି ବାମ ହାତରେ ଲେଖୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଅଧିକ ସହାୟକ ହେବ। ପ୍ରଶ୍ନପତ୍ରର ପ୍ରାରମ୍ଭରେ 2 ପୃଷ୍ଠା ଏବଂ ଶେଷରେ ଅନ୍ୟ 2 ପୃଷ୍ଠା ଦିଆଯିବ। ଉଭୟ ଇଂରାଜୀ ଏବଂ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ପାଇଁ ନୂଆ ବ୍ୟବସ୍ଥା ସହାୟକ ହେବ ବୋଲି କୁହାଯାଇଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ଏହି ପରିବର୍ତ୍ତନ ପରୀକ୍ଷାର୍ଥୀଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାର ବିଭିନ୍ନ ପ୍ରତିଷ୍ଠାନ, ଶିଳ୍ପ ଏବଂ ବାଣିଜ୍ୟିକ ଉପଭୋକ୍ତାମାନଙ୍କୁ ସାଧାରଣ ବିକ୍ରେତାଙ୍କଠାରୁ ମଟର ସ୍ପିରିଟ୍ ଏବଂ ଉଚ୍ଚଶକ୍ତିସମ୍ପନ୍ନ ଡିଜେଲ୍ କ୍ରୟ ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟ ବିବାଦ ଯୋଗୁଁ ଯୋଗାଣ ଶୃଙ୍ଖଳରେ ଉପୁଜିଥିବା ସମସ୍ୟାକୁ ନେଇ ଯୋଗାଣ କ୍ଷେତ୍ରରେ ଯେଭଳି ଅସୁବିଧା ନ ହେବ ସେଥିଲାଗି ଏହି ନିଷ୍ପତ୍ତି ନିଆଯାଇଛି। ଏକ ବିଜ୍ଞପ୍ତିରେ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଆସନ୍ତା 90 ଦିନ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଜାରି କରିଛନ୍ତି। ଅନ୍ୟପକ୍ଷରେ ସାଧାରଣ ବିକ୍ରୟ କେନ୍ଦ୍ରଗୁଡ଼ିକୁ ଦୈନିକ 200 ଲିଟର ପର୍ଯ୍ୟନ୍ତ ଉଚ୍ଚଶକ୍ତି ସମ୍ପନ୍ନ ଡିଜେଲ୍ ବିକ୍ରୟ ଲାଗି ଅନୁମତି ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ବୈଠକରେ ସେନାବାହିନୀ ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସମେତ ବିଭିନ୍ନ ଅର୍ଦ୍ଧସାମରିକ ବଳର ମହାନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ। ଆସନ୍ତା ଜୁଲାଇ ମାସ 3 ତାରିଖରେ ଅମରନାଥ ଯାତ୍ରା ଆରମ୍ଭ ହୋଇ ଅଗଷ୍ଟ 28 ତାରିଖ ଦିନ ଶେଷ ହେବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଦେଶରେ ପିଆଜ ସଂଗ୍ରହ ସହିତ ପିଆଜ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳିବା ନେଇ ଏକ ବୈଠକ କରିଛନ୍ତି। ବୈଠକରେ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଅଧିକାରୀମାନଙ୍କ ସହିତ ପିଆଜ ସଂଗ୍ରହ ନେଇ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଯୋଶୀ କହିଛନ୍ତି, କ୍ୱିଣ୍ଟାଲ ପିଛା ପିଆଜର ସର୍ବନିମ୍ନ କ୍ରୟ ମୂଲ୍ୟକୁ 1,650 ଟଙ୍କା ସୁନିଶ୍ଚିତ କରାଯାଇଛି। କ୍ରୟମୂଲ୍ୟ ନିର୍ଣ୍ଣୟ କରିବା ପାଇଁ ବ୍ୟବସ୍ଥାରେ ସଂଶୋଧନ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ବିଶିଷ୍ଟ ଭାରତୀୟ ସୁଟିଂ କୋଚ୍ ଏବଂ ପୂର୍ବତନ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣପଦକ ବିଜେତା ଯଶପାଲ ରାଣାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 49 ବର୍ଷ ବୟସ ହୋଇଥିଲା। ଜାତୀୟ ରାଇଫଲ ସଂଘର ସଭାପତି କଳିକେଶ ନାରାୟଣ ସିଂହଦେଓଙ୍କ ସୂଚନା ଅନୁଯାୟୀ ଶ୍ରୀ ରାଣାଙ୍କର ଗତକାଲି ରାତିରେ ଦିଲ୍ଲୀର ଏକ ହସ୍କିଟାଲରେ ପରଲୋକ ଘଟିଥିଲା। ଜର୍ମାନୀର ମ୍ୟୁନିକ୍ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ପ୍ରତିଯୋଗିତା ଶେଷ କରି ଭାରତୀୟ ଦଳ ଫେରୁଥିବା ବେଳେ ଶ୍ରୀ ରାଣା ଅସୁସ୍ଥ ହୋଇପଡ଼ିଥିଲେ। ନୂଆଦିଲ୍ଲୀରେ ପହଞ୍ଚିବା କ୍ଷଣି ତାଙ୍କୁ ହସ୍କିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଥିଲା। 2024 ପ୍ୟାରିସ୍ ଅଲମ୍ପିକ୍ସରେ 2 ବ୍ରୋଞ୍ଜ ପଦକ ଜିତିଥିବା ମନୁ ଭାକରଙ୍କୁ ସେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ବନ୍ଧୁକ ଚାଳନା କ୍ଷେତ୍ରରେ ଶ୍ରୀ ରାଣା ଅନେକଗୁଡ଼ିଏ ସଫଳତା ହାସଲ କରି ଦେଶକୁ ଗର୍ବିତ କରିଛନ୍ତି। ଶ୍ରୀ ରାଣାଙ୍କ ବିୟୋଗରେ ଦେଶରେ କ୍ରୀଡ଼ା କ୍ଷେତ୍ରରେ ଅପୂରଣୀୟ କ୍ଷତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୋକ ବ୍ୟକ୍ତ କରି କହିଛନ୍ତି, ଶ୍ରୀ ରାଣା କେବଳ ଜଣେ ଉଚ୍ଚକୋଟୀର ଖେଳାଳି ଓ କୋଚ୍ ନଥିଲେ, ସେ ଅତ୍ୟନ୍ତ ମେଳାପୀ ଓ ନମ୍ର ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ଆଇଡିଏଫ୍ସି ବ୍ୟାଙ୍କ ଜାଲିଆତି ମାମଲାର ଚାଲିଥିବା ତଦନ୍ତ ପରିପ୍ରେକ୍ଷୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ହରିୟାଣାର ଡେଭଲପ୍ମେଣ୍ଟ ଓ ପଞ୍ଚାୟତ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ତତ୍କାଳୀନ ଅଧୀକ୍ଷକ ନରେଶ କୁମାରଙ୍କୁ ଗିରଫ କରିଛି। ଅର୍ଥ ଶୋଧନ ନିବାରଣ ଆଇନ ପିଏମ୍ଏଲ୍ଏ 2002 ଅନୁଯାୟୀ ତାଙ୍କୁ ଗିରଫ କରାଯାଇଛି। ତଦନ୍ତରୁ ଜଣାପଡ଼ିଛି, ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କରେ ଥିବା ହରିୟାଣା ସରକାର, ଚଣ୍ଡିଗଡ଼ ପ୍ରଶାସନ ଏବଂ 2 ଘରୋଇ ବିଦ୍ୟାଳୟର ବ୍ୟାଙ୍କ ଖାତାରୁ 645 କୋଟି ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ କରାଯାଇଥିଲା। ଗତକାଲି ଗିରଫ ପରେ ଅଭିଯୁକ୍ତକୁ ପିଏମ୍ଏଲ୍ଏ ଅଦାଲତରେ ହାଜର କରାଯିବା ପରେ ଅଦାଲତ ତାଙ୍କୁ ରବିବାର ପର୍ଯ୍ୟନ୍ତ 4 ଇଡି ହେପାଜତକୁ ପଠାଇ ଦେଇଛନ୍ତି। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର 10ମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଆୟୋଜକ ଇଂଲଣ୍ଡ ଦଳ ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଉଦ୍ଘାଟନୀ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳିବ। ପ୍ରାୟ 1 ବ୍ୟାପୀ ଏହି ପ୍ରତିଯୋଗିତାରେ ଇଂଲଣ୍ଡ ଓ ୱେଲ୍ସର ବିଭିନ୍ନ ସ୍ଥାନରେ ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ଜୁଲାଇ 5 ଐତିହାସିକ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ରୁ ଅଭିଯାନ ଆରମ୍ଭ କରିବ। ପ୍ରଥମଥର ପାଇଁ ବିଶ୍ୱକପ୍ରେ 12 ଦଳ ଅଂଶଗ୍ରହଣ କରୁଥିବାବେଳେ 7 ସ୍ଥାନରେ 33 ମ୍ୟାଚ୍ ଖେଳାଯିବ। ଭାରତୀୟ ବ୍ୟାଡ୍ମିଣ୍ଟନ ତାରକା ପିଭି ସିନ୍ଧୁ ସିଡ୍ନୀଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍ ଓପନ୍ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସରେ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ଟୁର୍ଣ୍ଣାମେଣ୍ଟର 3 ମାନ୍ୟତାପ୍ରାପ୍ତ ଖେଳାଳି ପିଭି ସିନ୍ଧୁ ଚାଇନିଜ୍ ତାଇପେଇର ଚେନ୍ ସୁ ୟୁଙ୍କୁ 21-6, 21-9 ସେଟ୍ରେ ସିଧାସଳଖ ପରାସ୍ତ କରିଛନ୍ତି। ସେମିଫାଇନାଲ୍ରେ ସେ ଟୁର୍ଣ୍ଣାମେଣ୍ଟର 1 ଖେଳାଳି ଜାପାନର ଆକାନେ ୟାମାଗୁଚିଙ୍କୁ ଭେଟିବେ। ଫିଫା ବିଶ୍ୱକପ୍ 2026 ଆଜି ଗ୍ରୁପ୍ ବି'ରେ ଟରଣ୍ଟୋ ଷ୍ଟାଡିୟମ୍ରେ ସହ ଆୟୋଜକ କାନାଡ଼ା ଓ ବୋସ୍ନିଆ ହର୍ଜେଗୋଭିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 12:30 ମ୍ୟାଚ୍ ଆରମ୍ଭ ହେବ। ଆଜି ଅନୁଷ୍ଠିତ ଗ୍ରୁପ୍ ଏ'ର ଅନ୍ୟ ଏକ ମ୍ୟାଚ୍ରେ ଦକ୍ଷିଣ କୋରିଆ 2-1 ଚେକ୍ ଗଣରାଜ୍ୟକୁ ପରାସ୍ତ କରିଛି। ଗତକାଲି ଅନୁଷ୍ଠିତ ଉଦ୍ଘାଟନୀ ମ୍ୟାଚ୍ରେ ଗ୍ରୁପ୍ ଏ'ରେ ସହ ଆୟୋଜକ ମେକ୍ସିକୋ ଦକ୍ଷିଣ ଆଫ୍ରିକାକୁ 2-0 ପରାସ୍ତ କରିଥିଲା। ଗ୍ରୁପ୍ ଏ'ର ପରବର୍ତ୍ତୀ ମ୍ୟାଚ୍ରେ ମେକ୍ସିକୋ ଦକ୍ଷିଣ କୋରିଆକୁ ଏବଂ ଚେକ୍ ଗଣରାଜ୍ୟ ଦକ୍ଷିଣ ଆଫ୍ରିକାକୁ ଭେଟିବେ। ମୁଖ୍ୟ ସମ୍ବାଦ ପୁଣି ଥରେ, ଦେଶ ବିକାଶ କ୍ଷେତ୍ରରେ ମହିଳାମାନଙ୍କ ଅଭୂତପୂର୍ବ ଯୋଗଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା, ଟେଲିଭିଜନ ଓ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତା ବୃଦ୍ଧି ଉଦ୍ଦେଶ୍ୟରେ ଜାରି ହେଲା ଟେଲି ଯୋଗାଯୋଗ ଆଇନ 2026 ଚିଠା ନିୟମ, ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧି 15 ବୃଦ୍ଧି, ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ର ଆଜିଠାରୁ ଆରମ୍ଭ ହେବ 10ମ ସଂସ୍କରଣ। ସମ୍ବାଦ ଶେଷ ହେଲା।